ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁବନ୍ଧୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, କେନ୍ଦ୍ରୀୟ ବଜେଟ୍ ଉପରେ ରାଜ୍ୟସଭାରେ ବିଭିନ୍ନ ଦଳ ପକ୍ଷରୁ ହୋଇଛି ଆଲୋଚନା। ଲୋକସଭା ଆଲୋଚନାରେ ବଜେଟ୍ ପ୍ରସ୍ତୁତିରେ ପକ୍ଷପାତ ନୀତି ନେଇ ଅଭିଯୋଗକୁ ଏନ୍ସିପି ସଦସ୍ୟ ସୁନୀଲ ତଟକରେଙ୍କ ଖଣ୍ଡନ। 16 ଦେଶ ଭାରତୀୟ ପାସ୍ପୋର୍ଟଧାରୀଙ୍କୁ ମାଗଣା ଭିସା ପ୍ରଦାନ ସହ ଦେଶ ଭ୍ରମଣର ଅନୁମତି ପ୍ରଦାନ କରିଛନ୍ତି କହିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଉଚ୍ଚନ୍ୟାୟଗୁଡ଼ିକରେ ଗତ 10 ବର୍ଷରେ ବିଚାରପତି ସଂଖ୍ୟା ବୃଦ୍ଧି ପାଇ ପହଞ୍ଚିଛି 1114 ଏବଂ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା 265,000 କୋଟି ଟଙ୍କାର ବଜେଟ୍। ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ବଜେଟ୍ ଉପରେ ବିସ୍ତୃତ ଆଲୋଚନା ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଉପରେ ଆଜି ରାଜ୍ୟସଭାରେ ଚର୍ଚ୍ଚା ପୁଣିଥରେ ହୋଇଛି। କଂଗ୍ରେସ ସାଂସଦ ରଣଦୀପ ସିଂ ସୁରେଜବାଲା କୃଷକ, ଗରିବ ଏବଂ ବେକାରୀ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କୃଷକମାନଙ୍କର ଋଣ ଛାଡ଼ କରିବା ପାଇଁ ବଜେଟ୍ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସରକାର କୃଷକମାନଙ୍କ ଶସ୍ୟ ଉପରେ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା କହିଛନ୍ତି ଏହି ବଜେଟ୍ରେ ସରକାର ସମାଜର ସବୁ ବର୍ଗର ଲୋକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଏଭଳି ବଜେଟ୍ ପ୍ରସ୍ତୁତି ଫଳରେ ସାଧାରଣ ଲୋକମାନଙ୍କ ଋଣଭାର ବୃଦ୍ଧି ପାଇବା ସହ ଗ୍ରାମୀଣ ରୋଜଗାର ଆହୁରି ହ୍ରାସ ପାଇବ। ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ଉପରେ ମଧ୍ୟ ଶ୍ରୀ ଚଢ଼ା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଜୁ ଜନତା ଦଳର ଦେବାଶିଷ ସାମନ୍ତରାୟ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଏ ବଜେଟ୍ରେ ଆଞ୍ଚଳିକ ଆକାଂକ୍ଷାକୁ ଅଣଦେଖା କରାଯାଇଛି। କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏହି ବଜେଟ୍ରେ କିଛି ରଖିନାହାନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି ଏହି ବଜେଟ୍ ପ୍ରସ୍ତୁତିରେ ସରକାର ଦୁଇଟି ରାଜ୍ୟକୁ କେବଳ ଖୁସି କରିବା ଛଡ଼ା ଆଉ କିଛି କରିନାହାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟ ପ୍ରତି ସରକାର ଅଣଦେଖା ମନୋଭାବ ଦେଖାଇଛନ୍ତି। ଆର୍ଜେଡିର ସଞ୍ଜୟ ଯାଦବ ଏହି ବଜେଟ୍କୁ ଗରିବ ବିରୋଧୀ ବୋଲି ବିବେଚନା କରିଛନ୍ତି। ସେ କହିଛନ୍ତି ଏହି ବଜେଟ୍ରେ ନୂତନ ରୋଜଗାର ବଢ଼ାଇବା ଏବଂ କୃଷକମାନଙ୍କ ବିକାଶ କରିବା ଉପରେ ସରକାର କୌଣସି ସ୍ୱତନ୍ତ୍ର ପଦକ୍ଷେପ ନେଇନାହାନ୍ତି। ସେ କହିଛନ୍ତି ବିଶ୍ୱର ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ଦେଶ ହୋଇଥିବା ସତ୍ତ୍ୱେ ପ୍ରତିଟି ବ୍ୟକ୍ତିର ଆୟ ମାମଲାରେ ଭାରତ 197 ଦେଶ ମଧ୍ୟରେ 142 ସ୍ଥାନରେ ରହିଛି। ତୃଣମୂଳ କଂଗ୍ରେସର ସମରୁଲ ଇସ୍ଲାମ ଏହି ବଜେଟ୍କୁ ଜନବିରୋଧୀ ବୋଲି କହିଛନ୍ତି। ଏହି ବଜେଟ୍ ଦେଶର ସୁବିଧା ସୁଯୋଗ ପାଉଥିବାରୁ ବଞ୍ଚିତ ଲୋକମାନଙ୍କ ପ୍ରତି ଅନ୍ୟାୟ କରିଛି। ବିଶେଷକରି ଅସଂଗଠିତ କ୍ଷେତ୍ରରେ ଲୋକମାନଙ୍କ ପାଇଁ ଏହି ବଜେଟ୍ରେ କିଛି ବ୍ୟବସ୍ଥା ନାହିଁ। ଅପରପକ୍ଷରେ ବିଜେପି ସାଂସଦ ମେଧା କୁଲକର୍ଣ୍ଣୀ ଚଳିତ ବଜେଟ୍କୁ ପ୍ରଶଂସା କରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ର ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରିଛନ୍ତି। ନାଗପୁରରେ ଥିବା ନାଗନଦୀ ଏବଂ ପୁଣେର ମୁଲତାମୁଥା ନଦୀର ସଫେଇ ପାଇଁ ସରକାର ଚଳିତ ବଜେଟ୍ରେ ବ୍ୟବସ୍ଥା କରିଛନ୍ତି। ଗତ 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଗଙ୍ଗା ନଦୀରେ ସ୍ୱଚ୍ଛତା ଆଣିବା ପାଇଁ ଅଭିଯାନ ଆରମ୍ଭ କରିନାହାନ୍ତି, ବରଂ ଦେଶର ଅନ୍ୟାନ୍ୟ ନଦନଦୀଗୁଡ଼ିକୁ ସଫା ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଆଲୋଚନାରେ ଡିଏମ୍କେର ଏମ୍ ସାନମୁଗମ, ଏଆଇଏଡିଏମ୍କେର ସିଭି ସାନମୁଗମ ଏବଂ କଂଗ୍ରେସର ରଜନୀ ପାଟିଲଙ୍କ ସମେତ ବିଭିନ୍ନ ସଭ୍ୟ ସାମିଲ ହୋଇଥିଲେ। ଲୋକସଭାରେ ମଧ୍ୟ ଆଜି କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ଅନୁଷ୍ଠିତ ହୋଇଛି। କଂଗ୍ରେସ ସଭ୍ୟ ଚରଣଜିତ ସିଂ ଚନ୍ନି ଅଭିଯୋଗ କରିଛନ୍ତି ଏହି ବଜେଟ୍ ଲୋକମାନଙ୍କୁ ହତାଶ କରିଛି। ସଂସଦ ପରିସରରେ ଥିବା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ନେଇ ଶ୍ରୀ ଚନ୍ନି ପ୍ରଶ୍ନ କରିଛନ୍ତି। ପଞ୍ଜାବ ରାଜ୍ୟପ୍ରତି ଏହି ବଜେଟ୍ରେ ଅଭିନୟ ପ୍ରଦର୍ଶନ କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହି ବଜେଟ୍ରେ ବନ୍ୟା ପ୍ରଭାବିତ ପଞ୍ଜାବ ଲୋକମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ଦିଆଯାଏ ନାହିଁ। ସରକାରକୁ ବଞ୍ଚାଇବା ପାଇଁ ଏହି ବଜେଟ୍ ତିଆରି କରାଯାଇଛି। ମନରେଗା ଅଧୀନରେ ଶ୍ରମିକମାନଙ୍କ ମଜୁରୀକୁ କାହିଁକି ବୃଦ୍ଧି କରାଯାଇ ନାହିଁ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାର ବଜେଟ୍ ପ୍ରସ୍ତୁତିରେ ପକ୍ଷପାତ ନୀତି ଅବଲମ୍ଭନ କରିଥିବାକୁ ଖଣ୍ଡନ କରି ଏନ୍ସିପି ସଭ୍ୟ ସୁନୀଲ ତଟକରେ କହିଛନ୍ତି ତାଙ୍କ ରାଜ୍ୟ ମହାରାଷ୍ଟ୍ରର ବିକାଶ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଶାସନ ସମୟରେ ହୋଇଛି। ସେ କହିଛନ୍ତି ସରକାର କରିଥିବା ଜନହିତକର କାର୍ଯ୍ୟକୁ ବିରୋଧୀ ଦଳ ମଧ୍ୟ ପ୍ରଶଂସା କରିବାର ପରମ୍ପରା ରହିଛି, ତେବେ ଏମାନେ କେବଳ ବଜେଟ୍ ବିରୁଦ୍ଧରେ ସମାଲୋଚନା କରିବା ପାଇଁ ଆଲୋଚନା କରୁଛନ୍ତି। ତୃଣମୂଳ କଂଗ୍ରେସର ସୌଗତ ରାୟ କହିଛନ୍ତି ଏହା ଏକ ବିଭାଜନକାରୀ ବଜେଟ୍ ଅଟେ। ସେ କହିଛନ୍ତି କଂଗ୍ରେସ ଦଳର ଘୋଷଣାପତ୍ରରେ ଉଲ୍ଲେଖ ଥିବା ବିଭିନ୍ନ ଯୋଜନାଗୁଡ଼ିକୁ ବଜେଟ୍ରେ ପ୍ରତିଫଳନ କରାଯାଇଛି। ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାରଣ ଯୋଜନା ପଶ୍ଚିମବଙ୍ଗ ସରକାରଙ୍କ ଯୋଜନାରୁ ନକଲ କରାଯାଇଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଆଜି ଲୋକସଭାରେ ହଟ୍ଟଗୋଳ ଯୋଗୁଁ ସଂସଦ ଦୁଇଥର ମୁଲତବୀ ହୋଇଥିଲା। କଂଗ୍ରେସ ସଭ୍ୟ ଚରଣଜିତ ସିଂ ଚନ୍ନି ବଜେଟ୍ ଆଲୋଚନାରେ ଅଂଶଗ୍ରହଣ କରିବା ସମୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବୟନ୍ତ ସିଂ ଏବଂ ତାଙ୍କର ଜେଜେବାପା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ହତ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସଂସଦକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ସମସ୍ତ ସାଂସଦମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖି ଗୃହର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାକୁ ନିବେଦନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶ୍ରୀ ଚନ୍ନି କୃଷକମାନଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଏହାକୁ ସଂସଦ ପ୍ରିଭିଲେଜ୍ କମିଟିକୁ ପଠାଇବାକୁ କହିଥିଲେ। ସେହିପରି ଏନ୍ସିପି ସଭ୍ୟ ସୁନୀଲ ତଟକରେ ଏବଂ ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବଜେଟ୍ ସମ୍ପର୍କିତ ମତ ବିନିମୟକୁ ଆଧାର କରି ସଂସଦକୁ ପୁଣିଥରେ ଅପରାହ୍ନ 3:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ପୁନଶ୍ଚ ଆଲୋଚନା ଆରମ୍ଭ ହୋଇଥିଲା। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଆଜି ରାଜ୍ୟସଭାରେ ସୂଚନା ଦେଇ କହିଛନ୍ତି 16 ଦେଶ ଭାରତୀୟ ପାସ୍ପୋର୍ଟଧାରୀମାନଙ୍କୁ ମାଗଣା ଭିସା ପ୍ରଦାନ ସହ ସେଠାକୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି 40 ଦେଶ ତତ୍କାଳ ଭିସା ପ୍ରଦାନ କରୁଥିବା ବେଳେ 47 ଦେଶ ଇ ଭିସା ସୁବିଧା ଭାରତୀୟ ପାସ୍ପୋର୍ଟଧାରୀମାନଙ୍କୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି ସରକାର ଏଭଳି ସୁବିଧା ଯେପରି ଅଧିକ ଦେଶମାନଙ୍କ ପକ୍ଷରୁ ମିଳିପାରିବ ସେଥିପ୍ରତି ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀ କହିଛନ୍ତି ତେବେ ଏଭଳି ବ୍ୟବସ୍ଥା ଏବଂ ସୁବିଧା ଦେବାରେ ଯେକୌଣସି ରାଷ୍ଟ୍ରର ଏହା ଏକ ସାର୍ବଭୌମ ଅଧିକାର। ସରକାର ଆଜି ରାଜ୍ୟସଭାରେ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଉଚ୍ଚ ନ୍ୟାୟାଳୟଗୁଡ଼ିକର ବିଚାରପତି ସଂଖ୍ୟା 906 ବୃଦ୍ଧି ପାଇ 1114 ପହଞ୍ଚିଛି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟରେ ହେଉଥିବା ବିଚାରପତିମାନଙ୍କ ନିଯୁକ୍ତି ଭାରତର ସମ୍ଭିଧାନରେ ଥିବା ନିୟମ ଅନୁସାରେ କରାଯାଉଛି, ଯେଉଁଥିରେ କୌଣସି ଜାତି କିମ୍ବା ଶ୍ରେଣୀ ଆଧାରରେ ସଂରକ୍ଷଣ ପ୍ରଦାନ କରାଯାଉ ନାହିଁ। ସେ କହିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିଶ ଅନୁସାରେ ଏହି ବିଚାରପତିମାନଙ୍କ ନିଯୁକ୍ତି କରାଯାଇଥାଏ। ଓଡ଼ିଶା ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଚଳିତ ଆର୍ଥିକ ବର୍ଷ ପାଇଁ 2,65,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ କୃଷକ, ମହିଳା, ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଶିଳ୍ପ, ନିଯୁକ୍ତି ଆଦି 10 ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ବଜେଟ୍ରେ ପ୍ରଶାସନିକ ବ୍ୟୟ ପାଇଁ 97,725 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ପାଇଁ 3,900 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। କୃଷି ପାଇଁ 33,919 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସିଏମ୍ କିଷାନ ଯୋଜନା ପାଇଁ 1,935 କୋଟି ଟଙ୍କା ଖର୍ଚ୍ଚ ହେବ। ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟର ଧାନ କ୍ରୟର ଲକ୍ଷ୍ୟ ନେଇ ସମୃଦ୍ଧ କୃଷକ ଯୋଜନା ପାଇଁ 5,000 କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ଜୈବିକ ଚାଷକୁ ପ୍ରୋହାହିତ କରିବା ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବ। ମହିଳାମାନଙ୍କ ବିକାଶ ପାଇଁ ବଜେଟ୍ରେ ବିଶେଷ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପାଇଁ 70,942 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସୁଭଦ୍ରା ଯୋଜନା ପାଇଁ 10,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଯୋଜନା ଅଧୀନରେ 2,462 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଶିକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଚଳିତ ଆର୍ଥିକ ବର୍ଷରୁ ସମଗ୍ର ରାଜ୍ୟରେ ପିଏମ୍ ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ବଜେଟ୍ରେ କ୍ରୀଡ଼ା ଓ ଯୁବସେବା ପାଇଁ 1,315 କୋଟି ଟଙ୍କାର ଅଟକଳ ହୋଇଛି। ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତେନ୍ ରାମ ମାଝି ଲୋକସଭାରେ ସୂଚନା ଦେଇଛନ୍ତି ଗତ 2020 ଜୁଲାଇ 1 ଉଦ୍ୟମ ପୋର୍ଟାଲ ଅଧୀନରେ ପ୍ରାୟ 2,77,00,000 ଉଦ୍ୟୋଗ ଅଧୀନରେ 18 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ପଞ୍ଜୀକରଣ ହୋଇଛି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ବିଭିନ୍ନ କାରଣରୁ 49,000 ଉଦ୍ୟୋଗରେ ପଞ୍ଜୀକୃତ ତାଲିକାରୁ 3,00,000 ଉର୍ଦ୍ଧ୍ୱ ବ୍ୟକ୍ତି ଓହରି ଯାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। କେନ୍ଦ୍ରୀୟ ବଜେଟ୍ ଉପରେ ରାଜ୍ୟସଭାରେ ବିଭିନ୍ନ ଦଳ ପକ୍ଷରୁ ହୋଇଛି ଆଲୋଚନା। ଲୋକସଭା ଆଲୋଚନାରେ ବଜେଟ୍ ପ୍ରସ୍ତୁତିରେ ପକ୍ଷପାତ ନୀତି ନେଇ ଅଭିଯୋଗକୁ ଏନ୍ସିପି ସଦସ୍ୟ ସୁନୀଲ ତଟକରେଙ୍କ ଖଣ୍ଡନ। 16 ଦେଶ ଭାରତୀୟ ପାସ୍ପୋର୍ଟଧାରୀଙ୍କୁ ମାଗଣା ଭିସା ପ୍ରଦାନ ସହ ଦେଶ ଭ୍ରମଣର ଅନୁମତି ପ୍ରଦାନ କରିଛନ୍ତି କହିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଗତ 10 ବର୍ଷରେ ବିଚାରପତି ସଂଖ୍ୟା ବୃଦ୍ଧି ପାଇ ପହଞ୍ଚିଛି 1,114 ଏବଂ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା 2,65,000 କୋଟି ଟଙ୍କାର ବଜେଟ୍। ସମ୍ବାଦ ଶେଷ ହେଲା।